ആകാശവാണി ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭାରତ ହେଉଛି ଧର୍ମର ଭୂମି ଏବଂ ପ୍ରତ୍ୟେକ ଯୁଗରେ ମହାନ ଗୁରୁ ଓ ବିସ୍ମୟ ବ୍ୟକ୍ତିମାନେ ଏଠାରେ ଜନ୍ମଲାଭ କରିଛନ୍ତି, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମସ୍ତ ଘରୋଇ ସମ୍ପତ୍ତି ସମ୍ପ୍ରଦାୟର ମୌଳିକ ସମ୍ବଳର ଅଂଶ ନୁହେଁ ବୋଲି କହିଲେ ସୁପ୍ରିମକୋର୍ଟ। ଆସନ୍ତା 8-14 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏକାଧିକ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ମତଦାନ ଆରମ୍ଭ ଏବଂ ଦେଶର ବିଭିନ୍ନ ସ୍ଥାନରେ ଆଜିଠାରୁ ଆରମ୍ଭ ହୋଇଛି ଛଟ୍ ପର୍ବ। ଭାରତ ହେଉଛି ଧର୍ମର ଭୂମି ଏବଂ ପ୍ରତ୍ୟେକ ଯୁଗରେ ମହାନ ଗୁରୁ ଓ ବିସ୍ମୟ ବ୍ୟକ୍ତିମାନେ ଏହି ମାଟିରେ ଜନ୍ମଲାଭ କରିଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଏହି ପଥ ପ୍ରଦର୍ଶକମାନଙ୍କ ମଧ୍ୟରେ ବୁଦ୍ଧଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ବୁଦ୍ଧଗୟାରେ ବୋଧିବୃକ୍ଷ ତଳେ ସିଦ୍ଧାର୍ଥ ଗୌତମଙ୍କର ଜ୍ଞାନପ୍ରାପ୍ତି ଇତିହାସରେ ଏକ ଅତୁଳନୀୟ ଘଟଣା। ରାଷ୍ଟ୍ରପତି କହିଛନ୍ତି, ଆଜି ଯେତେବେଳେ ବିଶ୍ୱ ଅନେକ କ୍ଷେତ୍ରରେ ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛି, ସେତେବେଳେ ବୌଦ୍ଧ ସମ୍ପ୍ରଦାୟ ପାଖରେ ମାନବ ଜାତିକୁ ପ୍ରଦାନ କରିବା ପାଇଁ ବହୁତ କିଛି ଅଛି। ଏସିଆକୁ ସୁଦୃଢ଼ କରିବାରେ ବୌଦ୍ଧ ଧର୍ମର ଭୂମିକା ଏବଂ ଏହା କିପରି ଏସିଆ ତଥା ବିଶ୍ୱରେ ପ୍ରକୃତ ଶାନ୍ତି ଆଣିପାରିବ, ସେ ବିଷୟରେ ଆଜି ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ବୌଦ୍ଧ ଧର୍ମର ସାରବାର୍ତ୍ତା ହେଉଛି ଶାନ୍ତି ଓ ଅହିଂସା। ବିଶ୍ୱ ଆଜି ଆବଶ୍ୟକ କରୁଥିବା ସହାନୁଭୂତି ଉପରେ ସେ ଆଲୋକପାତ କରିଥିଲେ। ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘର ସହଯୋଗରେ ବୌଦ୍ଧ ଧର୍ମକୁ ସମ୍ମାନିତ କରିବା ପାଇଁ ସଂସ୍କୃତି ମନ୍ତ୍ରଣାଳୟ ଏସିଆକୁ ସୁଦୃଢ଼ କରିବାରେ ବୌଦ୍ଧ ଧର୍ମର ଭୂମିକା ବିଷୟବସ୍ତୁକୁ ନେଇ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରିଛି। ସମସ୍ତ ଘରୋଇ ସମ୍ପତ୍ତି ସମ୍ପ୍ରଦାୟର ମୌଳିକ ସମ୍ବଳର ଅଂଶ ନୁହେଁ, ଯାହାକୁ ରାଜ୍ୟ ସମ୍ବିଧାନର ଧାରା 39 ଅନୁଯାୟୀ ପୁନଃ ବଣ୍ଟନ କରିବା ଆବଶ୍ୟକ ବୋଲି ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଦର୍ଶାଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ 9-ଜଣିଆ ବୃହତ୍ ଖଣ୍ଡପୀଠ ଏ ସମ୍ପର୍କିତ ଏକ ମାମଲାର ବିଚାର କରି ରାୟରେ ଉଲ୍ଲେଖ କରିଛନ୍ତି, କିଛି ଘରୋଇ ସମ୍ପତ୍ତି ସମ୍ପ୍ରଦାୟର ସ୍ଥାବର ସମ୍ବଳ ବର୍ଗରେ ପଡ଼ିପାରେ ଯଦି ସେଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ପ୍ରଦାୟର ସେବା ଆସୁଥାଏ। ସୁପ୍ରିମକୋର୍ଟଙ୍କ 9-ଜଣିଆ ଖଣ୍ଡପୀଠଙ୍କ ପ୍ରଦତ୍ତ ଏହି ରାୟରେ ଜଷ୍ଟିସ୍ ବିଭି ନାଗରତ୍ନ ଆଂଶିକ ସହମତ ହୋଇଥିଲେ ଏବଂ ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଅସହମତି ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟ ଆଜି ଏହି ରାୟ ଦେବା ସହ ପୂର୍ବ ବ୍ୟାଖ୍ୟାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ ଘରୋଇ ସମ୍ବଳକୁ ଗୋଷ୍ଠୀ ସମ୍ପତ୍ତି ଭାବରେ ବ୍ୟାପକ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ପ୍ରସଙ୍ଗରେ ପୂର୍ବ ବିବୃତ୍ତି ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ ଏହି ରାୟରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 8-14 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏକାଧିକ ରାଲିକୁ ସମ୍ବୋଧିତ କରିବେ। ଏ ସମ୍ପର୍କରେ ସୂଚନା ଦେଇ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ୍ତା 8 ତାରିଖରେ ଧୁଲେ ଏବଂ ନାସିକ୍, 9 ତାରିଖରେ ଅକୋଲା ଓ ନାନ୍ଦେଡ୍, 12 ତାରିଖରେ ଚନ୍ଦ୍ରପୁର, ଚିମୁର, ସୋଲାପୁର, ପୁଣେ ଏବଂ 14 ତାରିଖରେ ସମ୍ଭାଜୀନଗର, ନବୀ ମୁମ୍ବାଇ ଏବଂ ମୁମ୍ବାଇରେ ହେବାକୁ ଥିବା ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରର 288 ବିଧାନସଭା ଆସନ ପାଇଁ 4,140 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା 20 ତାରିଖରେ ଏଠାରେ ମତଦାନ ଏବଂ 23 ତାରିଖରେ ଭୋଟ୍ ଗଣତି ହେବ। ଆମେରିକାର ନୂଆ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆଜି ମତଦାନ ଅନୁଷ୍ଠିତ ହେବ। ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଏବଂ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଳା ହାରିସ୍ଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଭାରତୀୟ ସମୟ ଅନୁଯାୟୀ ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସକାଳ 9:30 ପର୍ଯ୍ୟନ୍ତ ମତଦାନ ହେବ। ଏହି ନିର୍ବାଚନ ପାଇଁ ସଂଖ୍ୟାଧିକ ମତଦାତା ପୂର୍ବରୁ ଡାକ ଜରିଆରେ ଭୋଟ୍ ଦେଇସାରିଛନ୍ତି। ଏହି ନିର୍ବାଚନର ଭୋଟ୍ ଗଣତି ଆସନ୍ତା ବର୍ଷ ଜାନୁଆରୀ 6 ତାରିଖରେ ହେବ। ଯେଉଁ ପ୍ରାର୍ଥୀଙ୍କ ଭୋଟ୍ ସଂଖ୍ୟା 270 ହେବ, ସେ ରାଷ୍ଟ୍ରପତି ନିର୍ବାଚିତ ହେବେ। ନୂଆ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ 2025 ଜାନୁଆରୀ 20 ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କାନାଡ଼ାର ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି। ଆଜି ସକାଳେ କାନବେରାରେ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍ଗଙ୍କ ସହ କରିଥିବା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ଜୟଶଙ୍କର କହିଥିଲେ, କାନାଡ଼ାରେ ଉଗ୍ରବାଦୀ ଶକ୍ତିକୁ ରାଜନୈତିକ ସ୍ଥାନ ଦିଆଯାଇଛି। କାନାଡ଼ା ନିର୍ଦ୍ଦିଷ୍ଟ ତଥ୍ୟ ପ୍ରଦାନ ନ କରି ଅଭିଯୋଗ କରିବାର ଏକ ନୂଆ ଧାରା ସୃଷ୍ଟି କରିଛି। ଭାରତୀୟ କୂଟନୀତିଜ୍ଞଙ୍କ ଉପରେ କାନାଡ଼ା ନଜର ରଖିବା ଗ୍ରହଣୀୟ ନୁହେଁ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ଏହି ଆକ୍ରମଣକୁ ଭାରତୀୟ ସମ୍ପ୍ରଦାୟ ପାଇଁ ଅସ୍ୱସ୍ତିକର ବୋଲି କହିଛନ୍ତି। ସେ କହିଛନ୍ତି, ସମସ୍ତ ଅଷ୍ଟ୍ରେଲୀୟ ସେମାନଙ୍କର ବିଶ୍ୱାସ ଏବଂ ସଂସ୍କୃତି ନିର୍ବିଶେଷରେ ସୁରକ୍ଷିତ ରହିବା ଏବଂ ସମ୍ମାନିତ ହେବାର ଅଧିକାର ଅଛି। ଡକ୍ଟର ଜୟଶଙ୍କର ଆଜି ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ ପଞ୍ଚଦଶ ଭାରତ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀଙ୍କ ଫ୍ରେମ୍ୱାର୍କ ବାର୍ତ୍ତାଳାପରେ ଅଂଶଗ୍ରହଣ କରିଥିଲେ। ଉଭୟ ମନ୍ତ୍ରୀ ଭାରତ ଏବଂ ଅଷ୍ଟ୍ରେଲିଆର ପଡ଼ୋଶୀ, ଭାରତ ପ୍ରଶାନ୍ତ ମହାସାଗର, ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ବିଶ୍ୱ ରଣନୈତିକ ପରିଦୃଶ୍ୟ ଉପରେ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି 11ଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ହିନ୍ଦୀ ସମିତିର 32ତମ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କହିଛନ୍ତି, ହିନ୍ଦୀକୁ ସୁଦୃଢ଼ କରିବା ଲାଗି ଦୁଇଟି ପ୍ରମୁଖ ପଦକ୍ଷେପର ଆବଶ୍ୟକତା ରହିଛି। ହିନ୍ଦୀ ସାହିତ୍ୟକୁ ପ୍ରୋହାହନ ଏବଂ ସଂରକ୍ଷଣ ଦେବା ତଥା ସମସ୍ତ ଆଧୁନିକ ପାଠ୍ୟକ୍ରମକୁ ହିନ୍ଦୀ ଓ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଇବା ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ଆୟକର ଅଧିନିୟମରେ ସଂଶୋଧନ ନେଇ ଏକମାସ ମଧ୍ୟରେ ବିଭାଗକୁ 6,500ରୁ ଅଧିକ ପ୍ରସ୍ତାବ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଅଧିନିୟମ 1961ର ବ୍ୟାପକ ସମୀକ୍ଷା ନିମନ୍ତେ ବିଚାର ବିମର୍ଶ ଲାଗି ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅର୍ଥମନ୍ତ୍ରୀ କହିଛନ୍ତି, ଆୟକର ଅଧିନିୟମ ସଂଶୋଧନ ନିମନ୍ତେ 22 ଜଣିଆ ବିଶେଷଜ୍ଞଙ୍କୁ ନେଇ ଏକ ଉପକମିଟି ଗଠନ କରାଯାଇଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ସ୍ଥିର ରଖିବା ସହିତ କୃଷକମାନଙ୍କୁ ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ନୂଆଦିଲ୍ଲୀରେ ଭାରତ ବ୍ରାଣ୍ଡର ଚାଉଳ ଏବଂ ଅଟାର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛନ୍ତି। ଭାରତ ବ୍ରାଣ୍ଡ ଅଟା କିଲୋଗ୍ରାମ ପିଛା 30 ଟଙ୍କା ଏବଂ ଭାରତ ବ୍ରାଣ୍ଡ ଚାଉଳ କିଲୋଗ୍ରାମ ପିଛା 34 ଟଙ୍କାରେ ଉପଲବ୍ଧ ହେଉଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଯୋଶୀ ଗଣମାଧ୍ୟମକୁ କହିଛନ୍ତି, ଭାରତ ବ୍ରାଣ୍ଡର ଅଟା ଏବଂ ଚାଉଳ ବିକ୍ରି ଫଳରେ ବଜାରରେ ସୁଲଭ ମୂଲ୍ୟରେ ଯୋଗାଣ ବୃଦ୍ଧି ପାଇବ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ। ଭାରତ ବ୍ରାଣ୍ଡର ଉତ୍ପାଦ କେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଏବଂ ଏନ୍ଏଫ୍ସିସିଏଫ୍ ଷ୍ଟୋର୍ରୁ କିଣାଯାଇପାରିବ। ପାକିସ୍ତାନର ନ୍ୟାସନାଲ୍ ଆସେମ୍ବିରେ ବିରୋଧୀ ଦଳଙ୍କ କଡ଼ା ବିରୋଧ ସତ୍ତ୍ୱେ ସେନା ପ୍ରମୁଖଙ୍କ ସହ ସଶସ୍ତ ସେବାର ପ୍ରମୁଖଙ୍କ କାର୍ଯ୍ୟକାଳ 3 ବର୍ଷରୁ 5 ବର୍ଷ ବୃଦ୍ଧି ନିମନ୍ତେ ଆଇନରେ ସଂଶୋଧନ କରାଯାଇଛି। ଏଥିସହିତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 2 ଗୁଣ କରିବା ସମ୍ପର୍କିତ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଯଦି ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀ ଅନୁମୋଦନ ଲାଭ କରିଥିବା ବିଧେୟକକୁ ସ୍ୱୀକୃତି ପ୍ରଦାନ କରନ୍ତି, ତେବେ ଏହା ଆଇନରେ ପରିଣତ ହେବ। ଗତକାଲି ନ୍ୟାସନାଲ୍ ଆସେମ୍ବିରେ ପାକିସ୍ତାନର ଆଇନମନ୍ତ୍ରୀ ଆଜମ ନଜିର ତରାର ଏକ ବିଧେୟକ ଆଗତ କରି ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା 17ରୁ 34କୁ ବୃଦ୍ଧି କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ। ଦେଶର ବିଭିନ୍ନ ସ୍ଥାନରେ ଆଜିଠାରୁ ଛଟ୍ ପର୍ବ ଆରମ୍ଭ ହେଉଛି। 4 ଦିନ ବ୍ୟାପୀ ହେବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ନାହାଏ ଖାଏ ପାଳନ କରାଯାଉଛି। ବିଧି ଅନୁସାରେ ଦ୍ୱିତୀୟ ଦିନ ଖରନା ଅବସରରେ ନିର୍ଜଳା ବ୍ରତ କରାଯାଏ। ପୂଜାର ତୃତୀୟ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ସନ୍ଧ୍ୟାରେ ସୂର୍ଯ୍ୟଦେବ ଓ ଛୋଟ ମାତାଙ୍କ ପୂଜା କରାଯାଏ। ପରଦିନ ସକାଳେ ନଦୀଘାଟରେ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଇ ଆରାଧନା କରାଯାଏ। ବିହାରର ଗଙ୍ଗା, ଗଣ୍ଡକ, କୋଶି, ସ୍ୱର୍ଣ୍ଣ, କମଳାବାଲମ, ବାଗମତୀ ଏବଂ ଅନ୍ୟାନ୍ୟ ନଦୀଘାଟରେ ଛଟ୍ ପୂଜା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚୀନ୍ର ଜିଙ୍ଗସେନ୍ଠାରେ ଚାଲିଥିବା ବିଶ୍ୱ ସବ୍ ଟେନିସ୍ ଚାମ୍ପିୟନ୍ସିପ୍ରେ ଭାରତର ତନୁଶ୍ରୀ ପାଣ୍ଡେ ରୌପ୍ୟ ପଦକ ହାସଲ କରିଛନ୍ତି। ଗତକାଲି ଅନୁଷ୍ଠିତ 21 ବର୍ଷରୁ କମ୍ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ତନୁଶ୍ରୀ ଚୀନ୍ ତାନ୍ପେଇର ଚିଆଙ୍ଗ ମିନ୍ ୟୁଙ୍କଠାରୁ 3-4 ସେଟ୍ରେ ପରାସ୍ତ ହୋଇଥିଲେ। ପୂର୍ବରୁ ତନୁଶ୍ରୀ ସେମିଫାଇନାଲ୍ ମ୍ୟାଚ୍ରେ ଜାପାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ 4-3 ସେଟ୍ରେ ପରାସ୍ତ କରିଥିବା ବେଳେ କ୍ୱାର୍ଟର ଫାଇନାଲ୍ରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମଧ୍ୟ 4-3 ସେଟ୍ରେ ପରାସ୍ତ କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ହେଉଛି ଧର୍ମର ଭୂମି ଏବଂ ପ୍ରତ୍ୟେକ ଯୁଗରେ ମହାନ ଗୁରୁ ଓ ବିସ୍ମୟ ବ୍ୟକ୍ତିମାନେ ଏଠାରେ ଜନ୍ମଲାଭ କରିଛନ୍ତି, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମସ୍ତ ଘରୋଇ ସମ୍ପତ୍ତି ସମ୍ପ୍ରଦାୟର ମୌଳିକ ସମ୍ବଳର ଅଂଶ ନୁହେଁ ବୋଲି କହିଲେ ସୁପ୍ରିମକୋର୍ଟ। ଆସନ୍ତା 8-14 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏକାଧିକ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରୁ ମତଦାନ ଆରମ୍ଭ ଏବଂ ଦେଶର ବିଭିନ୍ନ ସ୍ଥାନରେ ଆଜିଠାରୁ ଆରମ୍ଭ ହୋଇଛି ଛଟ୍ ପର୍ବ। ସମ୍ବାଦ ଶେଷ ହେଲା।